ആകാശവാണി. ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର. ଭାରତର ବୃତ୍ତିଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକର ସୁଯୋଗ ନେବାକୁ ଆଲଜେରିଆ ସରକାର ଏବଂ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି. ସରକାର ବର୍ତ୍ତମାନ 6G ଟେକ୍ନୋଲୋଜି ଉପରେ କାର୍ଯ୍ୟ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ. ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷିତ. ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟ ଏବଂ ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ନିଆଯିବ ମତ. ସ୍ୱାସ୍ଥ୍ୟ, କୃଷି ଏବଂ ସ୍ଥାୟୀ ସହର ବିକାଶ ଲକ୍ଷ୍ୟରେ 3 କୃତ୍ରିମ ବୁଦ୍ଧିମତା ଉତ୍କର୍ଷ କେନ୍ଦ୍ରର ଘୋଷଣା କଲେ ଶିକ୍ଷାମନ୍ତ୍ରୀ ଏବଂ ଦେଶର 234 ନୂଆ ସହରରେ 730 ଘରୋଇ ରେଡିଓ ଚ୍ୟାନେଲ ଆରମ୍ଭ ନେଇ ଆବେଦନପତ୍ର ଆହ୍ୱାନ. ଆଲଜେରିଆ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆଜି ସିଦ୍ଧି ଅବଦେଲା ସାଇନ୍ସ ଏବଂ ଟେକ୍ନୋଲୋଜି ପୋଲେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି. ଆଲଜେରିଆର ଉଚ୍ଚଶିକ୍ଷା ଏବଂ ବୈଜ୍ଞାନିକ ଗବେଷଣା ମନ୍ତ୍ରୀ କମଲ ବଦ୍ଦାରୀ ରାଷ୍ଟ୍ରପତି ମୁର୍ମୁଙ୍କୁ ଏହି ଉପାଧି ପ୍ରଦାନ କରିଛନ୍ତି. ଆୟୋଜିତ ସମାରୋହରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି, ଶିକ୍ଷା ଅସମାନତାକୁ ଦୂର କରିବା ସହିତ ସମସ୍ତଙ୍କ ପାଇଁ ସମାନ ସୁଯୋଗକୁ ପ୍ରୋହାହନ ପ୍ରଦାନ କରିଥାଏ. ଭାରତ ଆଇଟିଇସି ଏବଂ ଅନ୍ୟାନ୍ୟ ବୃତ୍ତିଭିତ୍ତିକ କାର୍ଯ୍ୟକ୍ରମର ସୁଯୋଗ ନେବାକୁ ରାଷ୍ଟ୍ରପତି ଆଲଜେରିଆ ସରକାର ଏବଂ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି. ଉଭୟ ଦେଶର ଯୁବବର୍ଗଙ୍କ ମାଧ୍ୟମରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହୋଇପାରିବ ବୋଲି ରାଷ୍ଟ୍ରପତି କହିଛନ୍ତି. ରାଷ୍ଟ୍ରପତି ସେଠାରେ ସମୁଦ୍ର ଜଳ ନିଷ୍କାସନ ପ୍ରକଳ୍ପ ପରିଦର୍ଶନ କରିବା ସହିତ ରୋମାନ ଭଗ୍ନାବଶେଷ ଏବଂ ସମାଧିପୀଠ ଓ ହାମ୍ମା ଗାର୍ଡେନ୍ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି. ଆଲଜେରିଆ ଗସ୍ତ ଶେଷ କରି ରାଷ୍ଟ୍ରପତି ଆସନ୍ତାକାଲି ଅନ୍ୟତମ ଆଫ୍ରିକୀୟ ରାଷ୍ଟ୍ର ମୌରିଟାନିଆ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରକ୍ଷା, ସମ୍ମାନ ଏବଂ ସମାନତାର ସହିତ କୃତ୍ରିମ ବୁଦ୍ଧିମତାର ନୈତିକ ବ୍ୟବହାର ପାଇଁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଜି ଆନ୍ତର୍ଜାତିକ ଟେଲି କମ୍ୟୁନିକେସନ ୟୁନିୟନ୍ର ୱାର୍ଲଡ ଟେଲି କମ୍ୟୁନିକେସନ ଷ୍ଟାଣ୍ଡାର୍ଡାଇଜେସନ ସମ୍ମିଳନୀ WTSAକୁ ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଡିଜିଟାଲ ପ୍ରଯୁକ୍ତିବିଦ୍ୟା ପାଇଁ ଏକ ବିଶ୍ୱସ୍ତରୀୟ ନୀତି ପ୍ରସ୍ତୁତ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେ କହିଛନ୍ତି, WTSA ବିଶ୍ୱସ୍ତରୀୟ ମାନଦଣ୍ଡ ଉପରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଭାରତ ମୋବାଇଲ୍ ସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଟେଲିକମ୍ ଏବଂ ଆନୁଷଙ୍ଗିକ ଜ୍ଞାନକୌଶଳ ଦୃଷ୍ଟିରୁ ଭାରତ ବିଶ୍ୱର ସବୁଠାରୁ ବିକାଶୋନ୍ମୁଖୀ ଦେଶଗୁଡ଼ିକ ମଧ୍ୟରେ ଅନ୍ୟତମ ସ୍ଥାନ ଅଧିକାର କରିଛି। ଭାରତରେ 120 କୋଟି ମୋବାଇଲ୍ ଫୋନ୍ ବ୍ୟବହାରକାରୀ, 95 କୋଟି ଇଣ୍ଟରନେଟ୍ ବ୍ୟବହାରକାରୀ ଥିବାବେଳେ ବିଶ୍ୱର 40%ରୁ ଅଧିକ ରିଅଲ୍ ଟାଇମ୍ ଡିଜିଟାଲ୍ କାରବାର ହେଉଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଭାରତର ଡିଜିଟାଲ୍ କ୍ଷେତ୍ର 4 ସ୍ତମ୍ଭ, ଶସ୍ତା ଉପକରଣ, ସବୁ କ୍ଷେତ୍ରକୁ ସଂଯୋଗ, ସୁଲଭ ମୂଲ୍ୟରେ ଡାଟା ଏବଂ ଡିଜିଟାଲ୍ ପ୍ରଥମ ଉପରେ ଆଧାରିତ। ଭାରତ ବିଶ୍ୱର ବୃହତ୍ତମ 5G ବଜାରରେ ପରିଣତ ହୋଇଛି। ସରକାର ବର୍ତ୍ତମାନ 6G ଟେକ୍ନୋଲୋଜି ଉପରେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଦେଶର ପ୍ରାୟ ପ୍ରତ୍ୟେକ ଜିଲ୍ଲା 5G ନେଟ୍ୱର୍କ ସହିତ ସଂଯୁକ୍ତ ହୋଇଛି। ଭାରତରେ ଏବେ 200ରୁ ଅଧିକ ମୋବାଇଲ୍ ଉତ୍ପାଦନ ୟୁନିଟ୍ କାର୍ଯ୍ୟ କରୁଛି। ଡ୍ରୋନ୍ ବ୍ୟବହାର ମାଧ୍ୟମରେ କୃଷିକ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଅଣାଯିବା ସହ ସରକାରଙ୍କ ନମୋ ଡ୍ରୋନ୍ ଦିଦି ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ଭାରତ ଏବଂ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପ୍ରଥମଥର ପାଇଁ ଏଭଳି ସମ୍ମିଳନୀର ଆୟୋଜନ କରାଯାଇଛି। ଏହି ସମ୍ମିଳନୀ ଆଗାମୀ ପିଢ଼ିର ଗୁରୁତ୍ୱପୂର୍ଣ୍ଣ ବୈଷୟିକ କ୍ଷେତ୍ର ଉପରେ ଆଲୋଚନା ଓ ନିଷ୍ପତ୍ତି ନେବା ପାଇଁ ଅଂଶଗ୍ରହଣକାରୀ ଦେଶଗୁଡ଼ିକୁ ଏକ ପ୍ଲାଟଫର୍ମ ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିରେ ଯୋଗଦେଇ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ପୂର୍ବରୁ ଟେଲିକମ୍ କ୍ଷେତ୍ର କେବଳ ଲୋକଙ୍କୁ ପରସ୍କର ସହ ଯୋଡ଼ିବାର ଏକ ମାଧ୍ୟମ ଥିଲା, କିନ୍ତୁ ଏବେ ଏହା ଦେଶର ଅଭିବୃଦ୍ଧି ଓ ବିକାଶ ସହିତ ଯୋଡ଼ି ହୋଇଛି। ଭାରତ 6G ଟେକ୍ନୋଲୋଜିର ବିକାଶରେ ବିଶ୍ୱ ନେତୃତ୍ୱ ନେବାକୁ ପ୍ରସ୍ତୁତ ଅଛି ବୋଲି ଶ୍ରୀ ସିନ୍ଧିଆ କହିଛନ୍ତି। ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷିତ ହୋଇଛି। ନୂଆଦିଲ୍ଲୀଠାରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି, ମହାରାଷ୍ଟ୍ରରେ ଆସନ୍ତା ମାସ 20 ଦିନ ଗୋଟିଏ ପର୍ଯ୍ୟାୟରେ ମତଗ୍ରହଣ କରାଯିବ। ଝାଡ଼ଖଣ୍ଡରେ ଆସନ୍ତା ମାସ 13 ଏବଂ 20 ଦୁଇଟି ପର୍ଯ୍ୟାୟରେ ମତ ନିଆଯିବ। 288 ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆସନ୍ତା 22 ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। 29 ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଘୋଷଣା କରାଯାଇଛି। ଶ୍ରୀ କୁମାର କହିଛନ୍ତି, ମହାରାଷ୍ଟ୍ରରେ ପ୍ରାୟ 9,63,00,000 ଅଧିକ ଭୋଟରଙ୍କ ପାଇଁ 1,00,000 ଉର୍ଦ୍ଧ୍ୱ ମତଦାନ କେନ୍ଦ୍ର ସ୍ଥାପନ କରାଯିବ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ସମ୍ପର୍କରେ ଶ୍ରୀ କୁମାର କହିଛନ୍ତି, ପ୍ରଥମ ପର୍ଯ୍ୟାୟ ଆସନ୍ତା 18 ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ 25 ତାରିଖକୁ ଧାର୍ଯ୍ୟ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ 22 ତାରିଖରେ ବିଜ୍ଞପ୍ତି ପ୍ରକାଶ ସହ 29 ତାରିଖ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ଝାଡ଼ଖଣ୍ଡର ପ୍ରାୟ 2,60,00,000 ଭୋଟରଙ୍କ ପାଇଁ 26,000 ଉର୍ଦ୍ଧ୍ୱ ମତଦାନ କେନ୍ଦ୍ର ସ୍ଥାପନ କରାଯିବ ବୋଲି ଶ୍ରୀ କୁମାର କହିଛନ୍ତି। ଏଥିସହ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ଶ୍ରୀ କୁମାର ଅନ୍ୟ କେତୋଟି ରାଜ୍ୟର ବିଧାନସଭା ଏବଂ 2 ଲୋକସଭା ଆସନ ପାଇଁ ଉପନିର୍ବାଚନ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ବିଭିନ୍ନ ରାଜ୍ୟର 47 ବିଧାନସଭା ଆସନ ଏବଂ ୱାଇନାଡ଼ା ସଂସଦୀୟ କ୍ଷେତ୍ର ପାଇଁ ଆସନ୍ତା ମାସ 13 ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଉତ୍ତରାଖଣ୍ଡର ଗୋଟିଏ ବିଧାନସଭା ଆସନ ଏବଂ ମହାରାଷ୍ଟ୍ରର ନାନ୍ଦେଡ଼ ଲୋକସଭା ଆସନ ପାଇଁ ଆସନ୍ତା ମାସ 20 ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ ବୋଲି ଶ୍ରୀ କୁମାର ଘୋଷଣା କରିଛନ୍ତି। ଆସନ୍ତା ମାସ 23 ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ ବୋଲି ଶ୍ରୀ କୁମାର କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱାସ୍ଥ୍ୟ, କୃଷି ଏବଂ ସ୍ଥାୟୀ ସହର ବିକାଶ ଲକ୍ଷ୍ୟରେ 3 କୃତ୍ରିମ ବୁଦ୍ଧିମତା ଉତ୍କର୍ଷ କେନ୍ଦ୍ରର ଆଜି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି। ନୂଆଦିଲ୍ଲୀଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଗବେଷଣା, ଉଦ୍ଭାବନ ଏବଂ ଅର୍ଥନୀତିକୁ ପ୍ରୋହାହିତ କରିବା ଏବଂ ଜନକଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ଦିଗରେ ଏହି କେନ୍ଦ୍ରଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଦିଲ୍ଲୀ ଏମ୍ସ, ଆଇଆଇଟି ରୋପର ଏବଂ ଆଇଆଇଟି କାନପୁରରେ ଏହି କେନ୍ଦ୍ରଗୁଡ଼ିକ ପ୍ରତିଷ୍ଠା କରାଯିବ। ଦିଲ୍ଲୀ ଏମ୍ସରେ ପ୍ରତିଷ୍ଠିତ ହେବାକୁ ଥିବା କେନ୍ଦ୍ର ଦିଲ୍ଲୀ ଆଇଆଇଟି ସହିତ ମିଳିତ ଭାବେ ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ କାର୍ଯ୍ୟ କରିବ। ଆଇଆଇଟି ରୋପର କେନ୍ଦ୍ର କୃଷିକ୍ଷେତ୍ର ପାଇଁ ଏବଂ ଆଇଆଇଟି କାନପୁର କେନ୍ଦ୍ର ସ୍ଥାୟୀ ସହର ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ସେ କହିଛନ୍ତି, 10 ବର୍ଷ ପରେ ବିଶ୍ୱ ପାଇଁ ଏକ ସମାଧାନ ପ୍ରଦାନକାରୀ ଭାବେ ଏହି କେନ୍ଦ୍ରଗୁଡ଼ିକ କାର୍ଯ୍ୟ କରିବ। କୃତ୍ରିମ ବୁଦ୍ଧିମତା କ୍ଷେତ୍ରର ବିକାଶ ପାଇଁ ଗତ 2023-24 ବଜେଟ୍ରେ ଏହି କେନ୍ଦ୍ରଗୁଡ଼ିକ ପ୍ରତିଷ୍ଠା ନେଇ ଘୋଷଣା କରାଯାଇଥିବା ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଦୁଇଦିନିଆ ପାକିସ୍ତାନ ଗସ୍ତରେ ଯାଇ ଆଜି ଅପରାହ୍ନରେ ଇସ୍ଲାମାବାଦରେ ପହଞ୍ଚିଛନ୍ତି। ସାଂଘାଇ ସହଯୋଗ ସଂଗଠନ ପରିଷଦର 23ତମ ବୈଠକରେ ଡକ୍ଟର ଜୟଶଙ୍କର ଯୋଗଦେବେ। ପାକିସ୍ତାନ ଅଧ୍ୟକ୍ଷତାରେ ଆସନ୍ତାକାଲି ଏହି ବୈଠକ ବସିବ। ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ବାଣିଜ୍ୟ ଏବଂ ଅର୍ଥନୈତିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥାଏ। ଗସ୍ତ ଅବସରରେ ପାକିସ୍ତାନ ସହ ଦ୍ୱିପାକ୍ଷିକ ଆଲୋଚନାକୁ ପୂର୍ବରୁ ଡକ୍ଟର ଜୟଶଙ୍କର ପ୍ରତ୍ୟାଖ୍ୟାନ କରିବା ସହିତ ଏହା ଏକ ବହୁପକ୍ଷୀୟ କାର୍ଯ୍ୟକ୍ରମ ବୋଲି କହିଥିଲେ। ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଆମେରିକାଠାରୁ ଡ୍ରୋନ୍ କିଣିବା ପାଇଁ ଭାରତ ଚୁକ୍ତି ସ୍ୱାକ୍ଷରିତ କରିଛି। ଏହି ଚୁକ୍ତି ଆଧାରରେ ଭାରତ ଆମେରିକାଠାରୁ 31 MQ-9B ପ୍ରିଡେଟର ଡ୍ରୋନ୍ କ୍ରୟ କରିବ। ନୂଆଦିଲ୍ଲୀଠାରେ ଆଜି ପ୍ରତିରକ୍ଷା ମନ୍ତ୍ରଣାଳୟର ସଚିବ ଗିରିଧର ଅରମାଣିଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଡ୍ରୋନ୍ଗୁଡ଼ିକ ଦେଶର ପ୍ରତିରକ୍ଷା ବାହିନୀ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପରବର୍ତ୍ତୀ ପିଢ଼ିର ପାଇଲଟ୍ ବିହୀନ ରିମୋଟ୍ ଆଧାରିତ ଏହି ଡ୍ରୋନ୍ଗୁଡ଼ିକ ଗୁଇନ୍ଦା, ନିରକ୍ଷଣ ଏବଂ ଅନୁସନ୍ଧାନ ଅଭିଯାନ ଚଳାଇବାରେ ବିଶେଷ ସହାୟକ ହେବ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଦେଶର 234 ନୂଆ ସହରରେ 730 ଘରୋଇ ରେଡିଓ ଚ୍ୟାନେଲ୍ ଆରମ୍ଭ କରିବା ଲକ୍ଷ୍ୟରେ ଇ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ଘରୋଇ ଏଫ୍ଏମ୍ ରେଡିଓ ତୃତୀୟ ପର୍ଯ୍ୟାୟ ଚ୍ୟାନେଲ୍ର ତୃତୀୟ ବ୍ୟାଚ୍ ପାଇଁ ନିଲାମକାରୀଙ୍କଠାରୁ ଆବେଦନ ଆହ୍ୱାନ କରାଯାଇଛି। ଏ ସଂକ୍ରାନ୍ତ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଏହି ସହରଗୁଡ଼ିକରେ ଏଫ୍ଏମ୍ ଚ୍ୟାନେଲ୍ଗୁଡ଼ିକର ବାର୍ଷିକ ଲାଇସେନ୍ସ ଶୁଳ୍କ ବାବଦରେ ଜିଏସ୍ଟି ବ୍ୟତୀତ ମୋଟ ରାଜସ୍ୱର 4% ଆଦାୟ କରାଯିବ। 2022 ଟ୍ରାଇ ସୁପାରିଶ ଆଧାରରେ ଚ୍ୟାନେଲ୍ ନିଲାମ ପାଇଁ ସଂରକ୍ଷିତ ମୂଲ୍ୟ ଧାର୍ଯ୍ୟ କରାଯାଇଛି। ଇଚ୍ଛୁକ ସଂସ୍ଥା ଆସନ୍ତା ମାସ 18 ତାରିଖ ସୁଦ୍ଧା ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ତେବେ ସମ୍ପୂର୍ଣ୍ଣ ବିବରଣୀ ଏବଂ ଏଫ୍ଏମ୍ ତୃତୀୟ ପର୍ଯ୍ୟାୟ ନୀତି ନିର୍ଦ୍ଦେଶାବଳୀ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। ଡେନମାର୍କ ଓପନ୍ 2024 ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ମହିଳା ଏକକ ବର୍ଗରେ ପିଭି ସିନ୍ଧୁ ଏବଂ ଚୀନ୍ ତାଇପେଇର ପାଇ ୟୁ ପୋଙ୍କ ମଧ୍ୟରେ ମୁକାବିଲା ହେବ। ମିଳିତ ବର୍ଗରେ ସତୀଶ କୁମାର କରୁଣାକରନ୍ ଏବଂ ଆଦ୍ୟା ଭରିୟାତ୍ଙ୍କ ଯୋଡ଼ି ଇଣ୍ଡୋନେସିଆ ଯୋଡ଼ିଙ୍କୁ ଭେଟିବେ। ପୁରୁଷ ଏକକ ବର୍ଗରେ ଲକ୍ଷ୍ୟ ସେନ୍ ଚୀନ୍ର ଲୁ ଗୁଆଙ୍ଗଠାରୁ ହାରିଯାଇଛନ୍ତି। ସେହିଭଳି ମହିଳା ଯୋଡ଼ି ବର୍ଗରେ ଋତୁପର୍ଣ୍ଣା ଏବଂ ସତ୍ୟପର୍ଣ୍ଣାଙ୍କ ଯୋଡ଼ି ଚୀନ୍ ତାଇପେଇର ପ୍ରତିପକ୍ଷଙ୍କଠାରୁ ପରାସ୍ତ ହୋଇଛନ୍ତି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଭାରତର ବୃତ୍ତିଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକର ସୁଯୋଗ ନେବାକୁ ଆଲଜେରିଆ ସରକାର ଏବଂ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ସରକାର ବର୍ତ୍ତମାନ 6G ଟେକ୍ନୋଲୋଜି ଉପରେ କାର୍ଯ୍ୟ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ମହାରାଷ୍ଟ୍ର ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଘୋଷିତ ଏବଂ ଦେଶର 234 ନୂଆ ସହରରେ 730 ଘରୋଇ ରେଡିଓ ଚ୍ୟାନେଲ୍ ଆରମ୍ଭ ନେଇ ଆବେଦନପତ୍ର ଆହ୍ୱାନ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।